ଲେବିୟା ପୁସ୍ତକ 11 ପର୍ବ। ଅନନ୍ତର ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମ୍ଭେମାନେ ପୃଥିବୀସ୍ଥ ପଶୁଗଣ ମଧ୍ୟରେ ଏହି ସମସ୍ତ ଜୀବ ଭୋଜନ କରିବ। ପଶୁଗଣ ମଧ୍ୟରେ ଯାହାର ଖୁରା ବିଭକ୍ତ ଓ ପାଦ ଚିରା ଓ ଯେ ପାକୁଳି କରେ ତାହାକୁ ତୁମେମାନେ ଭୋଜନ କରିବ। ତଥାପି ଯେଉଁମାନେ ପାକୁଳି କରନ୍ତି ଅଥବା ବିଭକ୍ତ ଖୁରା ବିଶିଷ୍ଟ ଅଟନ୍ତି ସେମାନଙ୍କ ମଧ୍ୟରୁ ଏହି ପଶୁ ଭୋଜନ କରିବ ନାହିଁ, ଯଥା ଓଟ, ଯେହେତୁ ସେ ପାକୁଳି କରାଇ ମାତ୍ର ବିଭକ୍ତ ଖୁରା ବିଶିଷ୍ଟ ନୁହେଁ, ତାହା ତୁମମାନଙ୍କ ପ୍ରତି ଅସୁଚି। ପୁଣି ସାଫନ ପଶୁ, ଯେହେତୁ ସେ ପାକୁଳି କରେ ମାତ୍ର ବିଭକ୍ତ ଖୁରା ବିଶିଷ୍ଟ ନୁହେଁ, ତାହା ତୁମମାନଙ୍କ ପ୍ରତି ଅସୁଚି। ଆଉ ଠେକୁଆ, ଯେହେତୁ ସେ ପାକୁଳି କରେ ମାତ୍ର ବିଭକ୍ତ ଖୁରା ବିଶିଷ୍ଟ ନୁହେଁ, ତାହା ତୁମମାନଙ୍କ ପ୍ରତି ଅସୁଚି। ପୁଣି ଶୁକର, ଯେହେତୁ ସେ ବିଭକ୍ତ ଖୁରା ଓ ଚିରାପାଦ ବିଶିଷ୍ଟ ମାତ୍ର ପାକୁଳି କରେ ନାହିଁ, ତାହା ତୁମମାନଙ୍କ ପ୍ରତି ଅସୁଚି। ତୁମେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ, ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ, ସେମାନେ ତୁମ୍ଭମାନଙ୍କ ପ୍ରତି ଅସୁଚି। ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭମାନେ ଭୋଜନ କରିବ, ଜଳରେ, ସମୁଦ୍ରରେ ଓ ନଦୀରେ ସ୍ଥିତ ଜନ୍ତୁ ମଧ୍ୟରେ ଯାହାର ଡେଣା ଓ କାତି ଅଛି ତାହା ତୁମ୍ଭମାନେ ଭୋଜନ କରିବ। ମାତ୍ର ସମୁଦ୍ରରେ ଓ ନଦୀରେ ସ୍ଥିତ ସମସ୍ତ ଜଳଚର ଅବା ଜଳସ୍ଥିତ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ଅଟନ୍ତି, ଆଉ ସେମାନେ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ ହେବେ, ତୁମେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ। ପୁଣି ସେମାନଙ୍କର ଶବକୁ ଘୃଣା କରିବ। ଜଳଜନ୍ତୁ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ ସେ ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ, ଆଉ ପକ୍ଷୀଗଣ ମଧ୍ୟରୁ ଏହିସବୁ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। ସେମାନେ ଖାଦ୍ୟ ନୁହନ୍ତି, ଉତ୍କର୍ଷ ଓ ହାଡ଼ଭଙ୍ଗା ଓ ବହିରି, ପୁଣି ବାଜ ଓ ଆପଣା ଜାତି ଅନୁସାରେ ଚିଲ, ପୁଣି ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ, ଉଷ୍ଟ୍ର ପକ୍ଷୀ, ତାମସ ପକ୍ଷୀ ଓ ସମୁଦ୍ର ଚିଲ, ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ, ପୁଣି କୋଷା ପକ୍ଷୀ ଓ ପାଣିକୁଆ ବଗ, ଦୀର୍ଘଗଳ ହଂସ, ପାଣିଭେଳା ଓ ସାର୍ଗୁଣା, ପୁଣି ଚରଳ ଆପଣା ଆପଣା ଜାତି ଅନୁସାରେ କଙ୍କ ଓ ଟିଟିର୍ଭ ଓ ଚାମଚିକା, ପୁଣି ଚାରିପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ସକଳ ତୁମମାନଙ୍କର ଘୃଣାଯୋଗ୍ୟ ହେବେ। ତଥାପି ଚାରିପାଦରେ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୂମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବେ, ଅର୍ଥାତ୍ ଆପଣା ଆପଣା ଜାତି ଅନୁସାରେ ପଙ୍ଗପାଳ ଓ ଆପଣା ଆପଣା ଜାତି ଅନୁସାରେ ବାଘୁଆ ଫଣ୍ଡିଙ୍ଗ ଓ ଆପଣା ଆପଣା ଜାତି ଅନୁସାରେ ଝିଙ୍କାରୀ ଓ ଆପଣା ଆପଣା ଜାତି ଅନୁସାରେ ଝିଣ୍ଟିକା, ଏହି ସକଳ ତୁମ୍ଭମାନଙ୍କର ଖାଦ୍ୟ ହେବେ। ମାତ୍ର ଏହାଛଡ଼ା ଚାରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ, ଆଉ ଏମାନଙ୍କ ଦ୍ୱାରା ତୁମେମାନେ ଅଶୁଚି ହେବ। ଯେ କେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ପୁଣି ଯେ କେହି ସେମାନଙ୍କର ଶବର କୌଣସି ଅଂଶ ବହିବ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଯେସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ନିକଟରେ ଅଶୁଚି, ଯେ କେହି ସେମାନଙ୍କୁ ଛୁଏଁ ସେ ଅଶୁଚି ହେବ। ପୁଣି ଚାରିଗୋଡ଼ିଆ ବନ ଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାରେ ଚାଲନ୍ତି ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି, ଯେ କେହି ସେମାନଙ୍କର ଶବ ଛୁଅଁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ପୁଣି ଯେ କେହି ସେମାନଙ୍କ ଶବ ବହିବ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି। ଆଉ ଭୂଚର ଉରଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହିସବୁ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ, ଖୋଲେଦ, ମୂଷା, ପୁଣି ଆପଣା ଆପଣା ଜାତି ଅନୁସାରେ ବଡ଼ ଏଣ୍ଡୁଅ, ଆଉ ଝିଟିପିଟି, ସ୍ଥଳ କୁମ୍ଭୀର ଓ ଏଣ୍ଡୁଅ ଓ ବାଲି ଏଣ୍ଡୁଅ ଓ ବହୁରୂପା, ଉରଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବେ, ସେମାନେ ମଲେ ଯେ କେହି ସେମାନଙ୍କୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ସେମାନଙ୍କ ମଧ୍ୟରୁ କୌଣସି ମଡ଼ା କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ, କାଠପାତ୍ର କି ବସ୍ତ୍ର କି ଚର୍ମ କି ଅଖା ଯେକୌଣସି କର୍ମଯୋଗ୍ୟ ପାତ୍ର ଉପରେ ପଡ଼ଇ ତା ଜଳରେ ଡୁବାଯିବ, ଆଉ ତା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ତହିଁ ଉତ୍ତାରେ ତାହା ଶୁଚି ହେବ। ପୁଣି କୌଣସି ମାଟିପାତ୍ର ମଧ୍ୟରେ ସେମାନଙ୍କର ଶବ ପଡ଼ିଲେ ତହିଁ ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟ ଅଶୁଚି ହେବ ଓ ତୁମେମାନେ ତାହା ଭାଙ୍ଗି ପକାଇବ। ପୁଣି ଯେଉଁସବୁ ଖାଦ୍ୟଦ୍ରବ୍ୟ ଉପରେ ଜଳ ଥାଏ ତାହା ଅଶୁଚି ହେବ, ପୁଣି ସର୍ବପ୍ରକାର ପାତ୍ରରେ ସର୍ବପ୍ରକାର ପେୟ ଦ୍ରବ୍ୟ ଅଶୁଚି ହେବ, ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ ତା ଅଶୁଚି ହେବ। ତନ୍ଦୁର ହେଉ କି ହାଣ୍ଡି ଟାଙ୍ଗରା ହେଉ ତା ଭଙ୍ଗାଯିବ, ତା ଅଶୁଚି ଅଟେ ଓ ତା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ। ତଥାପି ନିର୍ଝର କିମ୍ବା ଯେଉଁ କୂପରେ ଅନେକ ଜଳ ଥାଏ ତା ଶୁଚି ହେବ, ମାତ୍ର ଯିଏ ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ। ପୁଣି ଯେଉଁ ବିହନ ବୁଣାଯିବାକୁ ଅଛି ତହିଁ ଉପରେ ଯେବେ ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ, ମାତ୍ର ବିହନ ଉପରେ ଜଳ ଥିଲେ ଯେବେ ସେମାନଙ୍କର ଶବ କିଛି ତହିଁ ଉପରେ ପଡ଼େ ତେବେ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ। ଆଉ ତୁମ୍ଭମାନଙ୍କର ଖାଦ୍ୟ କୌଣସି ପଶୁ ମଲେ ଯେ କେହି ତାହାର ଶବ ଛୁଏଁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ପୁଣି ଯେ କେହି ତାର ଶବ ଖାଏ ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେ କେହି ତାହା ବହେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଭୂଚର ପ୍ରତ୍ୟେକ ଉରଗାମୀ ଜନ୍ତୁ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ। ଯେଉଁମାନେ ପେଟ ଦେଇ ଗମନ କରନ୍ତି ଓ ଯେଉଁମାନେ ଚାରିପାଦରେ ଗମନ କରନ୍ତି ଅବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପରି ସମସ୍ତ ଭୂଚର ଉରଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବ ନାହିଁ, କାରଣ ସେମାନେ ଘୃଣାଯୋଗ୍ୟ। ତୁମେମାନେ ଏହିସବୁ ଭୂଚର ଉରଗାମୀ ଜନ୍ତୁ ଦ୍ୱାରା ଆପଣମାନଙ୍କୁ ଘୃଣାଯୋଗ୍ୟ କରିବ ନାହିଁ, କିଏ ବା ତୁମ୍ଭେମାନେ ଅଶୁଚି ହେବା ନିମନ୍ତେ ସେମାନଙ୍କ ଦ୍ୱାରା ଆପଣମାନଙ୍କୁ ଅଶୁଚି କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏହେତୁ ତୁମ୍ଭେମାନେ ଆପଣମାନଙ୍କୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ, ଯେହେତୁ ଆମ୍ଭେ ପବିତ୍ର। ତୁମେମାନେ ଭୂମିରେ ଗମନକାରୀ କୌଣସି ଉରଗାମୀ ଜୀବ ଦ୍ୱାରା ଆମ୍ଭମାନଙ୍କୁ ଅଶୁଚି କରିବ ନାହିଁ, କାରଣ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ଆମ୍ଭେ ସଦାପ୍ରଭୁ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ। ଏ ନିମନ୍ତେ ତୁମ୍ଭେମାନେ ପବିତ୍ର ହେବ, କାରଣ ଆମେ ପବିତ୍ର ଅଟୁ। ଶୁଚି ଓ ଅଶୁଚି ଓ ଖାଦ୍ୟ ଅଖାଦ୍ୟ ପ୍ରାଣୀମାନଙ୍କ ପ୍ରଭେଦ ଜଣାଇବା ପାଇଁ ପଶୁ ଓ ପକ୍ଷୀ ଓ ଜଳଚର ଜୀବ ଓ ଉରଗାମୀ ଭୂଚର ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା।